ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତାମିଲନାଡୁର ଥୁତୁକୁଡ଼ିରେ 4,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ଉଭୟ ଦେଶ ମଧ୍ୟରେ ବିକାଶର ନୂତନ ଦିଗ ଉନ୍କୋଚନ କରିବ, କହିଲେ ମାଳଦ୍ୱୀପ ରାଷ୍ଟ୍ରପତି। ଆଜି ପୂର୍ବାହ୍ନ 11:00 ମନ୍ କି ବାତ୍ର 124ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 17 ଜଣ ସାଂସଦ ସଂସଦ ରତ୍ନ ସମ୍ମାନରେ ସମ୍ମାନିତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ପଞ୍ଚମ ଦିନରେ 174 ରନ୍ରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିରେ ମାଳଦ୍ୱୀପରୁ ଫେରିବା ପରେ ତାମିଲନାଡୁର ଥୁତୁକୁଡ଼ିରେ 4,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ସହ ପଣ୍ୟ ପରିବହନ, ଦକ୍ଷତା ଓ ସ୍ୱଚ୍ଛ ଶକ୍ତି ଭିଭିଭୂମିକୁ ମଜବୁତ କରିବ।
ଭାରତ ପର ଦୁନିଆ କେ ବଢ଼ତେ ଭରୋସେ ଔର ଭାରତ କେ ନୟେ ଆତ୍ମବିଶ୍ୱାସ କା ପ୍ରତୀକ ହେ। ଇସି ଆତ୍ମବିଶ୍ୱାସ ସେ ହମ୍ ବିକଶିତ ଭାରତ ବନାଏଙ୍ଗେ, ବିକଶିତ ତାମିଲନାଡୁ ବନାଏଙ୍ଗେ। ଆଜ ତୁତୁକୁଡ଼ି ମେ ବିକାଶ କା ନୟା ଅଧ୍ୟାୟ ଲିଖା ଯା ରହା ହେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତ 11 ବର୍ଷ ମଧ୍ୟରେ ତାମିଲନାଡୁର ସାମଗ୍ରିକ ବିକାଶକୁ ଦିଆଯାଇଥିବା ପ୍ରାଥମିକତା ସମ୍ପର୍କରେ କହିଥିଲେ। ତାମିଲନାଡୁର ଭିଭିଭୂମିକୁ ଆଧୁନିକୀକରଣ କରି ଏହାର ପୂର୍ଣ୍ଣ ସମ୍ଭାବନାକୁ କାର୍ଯ୍ୟକ୍ଷମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ତାମିଲନାଡୁକୁ 3,00,000 କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦର ଟର୍ମିନାଲ, 2 ପ୍ରମୁଖ ସଡ଼କ ପ୍ରକଳ୍ପ, ପରମାଣୁ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି।
इंफ्रास्ट्रक्चर और एनर्जी ये किसी भी स्टेट के डेवलपमेंट की बैकबोन होते हैं। इन 11 इयर्स में इंफ्रा और एनर्जी पर हमारा फोकस ये बताता है कि तमिलनाडु का विकास हमारी कितनी बड़ी प्रायोरिटी है। आज की सभी परियोजनाएं भी तूतुकुड़ी और तमिलनाडु को कनेक्टिविटी, क्लीन एनर्जी और नई अपॉर्चुनिटीज का हब बनाएगी।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତକୁ ଅତ୍ୟନ୍ତ ଫଳପ୍ରଦ ବୋଲି ବର୍ଷନା କରିଛନ୍ତି। ମାଳଦ୍ୱୀପ ସ୍ୱାଧୀନତାର 60ତମ ବାର୍ଷିକୀରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଯୋଗ ଦେଇଥିଲେ। ସେଠାକାର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ମଧ୍ୟ ଏହି ଗସ୍ତକୁ ଅତ୍ୟନ୍ତ ସଫଳ ବୋଲି କହିବା ସହ ଭବିଷ୍ୟତ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ପୂର୍ଣ୍ଣରୂପ ଦେବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଭାରତର ବିକାଶ କ୍ଷେତ୍ରରେ ମାଳଦ୍ୱୀପ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେ ମାଳଦ୍ୱୀପ ମେ କହି ଉଚ୍ଚସ୍ତରୀୟ ବୈଠକ ମେ ଭାଗ ଲିଆ। ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫ କେ ସାଥ ହୁଇ ମୁଲାକାତ ମେ ଦୋନୋ ନେତାଓ ନେ ଭାରତ ମାଳଦ୍ୱୀପ ମୈତ୍ରୀ ପର ଚର୍ଚ୍ଚା କି, ଜିସମେ ବୁନିଆଦୀ ଢାଞ୍ଚା, ପ୍ରୌଦ୍ୟୋଗିକୀ, ଜଳବାୟୁ ପରିବର୍ତ୍ତନ ଜୈସେ କ୍ଷେତ୍ରୋ ପର ଧ୍ୟାନ କେନ୍ଦ୍ରିତ କିଆ ଗୟା। ପ୍ରଧାନମନ୍ତ୍ରୀ ମୋଦି ନେ ମାଳଦ୍ୱୀପ ସଂସଦ କେ ଅଧ୍ୟକ୍ଷ ଅବଦୁଲ ରହିମ ଅବଦୁଲ୍ଲା କେ ସାଥ ଭି ଅଲଗ ସେ ବିଚାର ବିମର୍ଶ କିଆ। ପୂର୍ବ ରାଷ୍ଟ୍ରପତି ମହମ୍ମଦ ନସିଦ କେ ସାଥ ସାଥ ବିଭିନ୍ନ ରାଜନୈତିକ ଦଳ କେ ନେତାଓ ସେ ଭି ଉନ୍ହୋନେ ବାତଚିତ କି। ଭାରତୀୟ ତକନିକୀ ଓ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ କେ ଲାଭାର୍ଥୀ ତଥା ଭାରତୀୟ ସମୁଦାୟ କେ ସଦସ୍ୟ କେ ସାଥ ଭି ଉନ୍ହୋନେ ଚର୍ଚ୍ଚା କି। ଆକାଶବାଣୀ ସମାଚାର କେ ଲିଏ ମାଲେ ସେ ଜୀବନ ଭାଉସା।
ଏହି ଗସ୍ତକାଳରେ ଭାରତ ଏବଂ ମାଳଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ସ୍ୱାକ୍ଷର ହୋଇଛି। ସେଗୁଡ଼ିକ ମଧ୍ୟରେ ମତ୍ସ୍ୟ, ପାଣିପାଗ ବିଜ୍ଞାନ, ଡିଜିଟାଲ୍ ଭିଭିଭୂମି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଛି। ଅନ୍ୟପକ୍ଷରେ ଉଭୟ ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି, ଯାହାଫଳରେ ଦ୍ୱିପାକ୍ଷିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଅଧିକ ଦୃଢ଼ ହୋଇପାରିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିବା ପାଇଁ ରାଷ୍ଟ୍ରପତି ମୁଇଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 124ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସତର ଜଣ ସାଂସଦଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମା, କଂଗ୍ରେସରୁ ବର୍ଷା ଗାଏକୱାଡ ଏବଂ ଶିବସେନା ୟୁବିଟିରୁ ଅରବିନ୍ଦ ସାୱନ୍ତଙ୍କୁ ଏହି ପୁରସ୍କାର ମିଳିଛି। ଏକ ବେସରକାରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସମ୍ମାନ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ପୁରସ୍କାର ହେଉଛି ସାଂସଦଙ୍କ ଉତ୍କୃଷ୍ଟ ପ୍ରଦର୍ଶନର ସ୍ୱୀକୃତି। ଅନ୍ୟପକ୍ଷରେ ଲଗାତାର ତିନିଥର ସଂସଦୀୟ ଗଣତନ୍ତ୍ରରେ ଅବଦାନ ସ୍ୱରୂପ 4ଟି ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ସୁପ୍ରିୟା ସୁଲେ, ଏନ୍କେ ପ୍ରେମଚନ୍ଦ୍ରନ ଏବଂ ଶ୍ରୀରଙ୍ଗ ଆପ୍ପା ବର୍ଣ୍ଣେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କମିଟି ବର୍ଗରେ ସାଂସଦ ଭର୍ତ୍ତୃହରି ମହତାବ ଓ ଡକ୍ଟର ଚରଣଜିତ ସିଂ ଚାନିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଅମରନାଥ ଯାତ୍ରା ନିମନ୍ତେ ଆଜି ସକାଳୁ 25ତମ ଦଳରେ 2,197 ଜଣ ତୀର୍ଥଯାତ୍ରୀ ଜମ୍ମୁରୁ ଯାତ୍ରା ଆରମ୍ଭ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଭଗବତୀ ନଗର ଯାତ୍ରୀନିବାସ ମୂଳ କ୍ୟାମ୍ପରୁ ତୀର୍ଥଯାତ୍ରୀମାନେ ଅମରନାଥ ଗୁମ୍ଫାକୁ ଯାତ୍ରା କରିଛନ୍ତି। ପ୍ରାୟ 100ଟି ଗାଡ଼ିରେ ତୀର୍ଥଯାତ୍ରୀମାନଙ୍କୁ ନିଆଯାଇଛି। ଏହି ଦଳରେ 1,764 ଜଣ ପୁରୁଷ, 365 ଜଣ ମହିଳା, 9 ଜଣ ପିଲା, 49 ଜଣ ସାଧୁ ଓ 10 ଜଣ ସାଧ୍ୱୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ 573 ଜଣ ତୀର୍ଥଯାତ୍ରୀ ଆଜି ସକାଳ 3:31ରେ ବାଲତାଲ ମୂଳ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଥିବାବେଳେ ସକାଳ 4:10ରେ ପହଲଗାମ ମୂଳ କ୍ୟାମ୍ପରୁ 1,624 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ଛତିଶଗଡ଼ର ବିଜୟପୁର ଜିଲ୍ଲାରେ ଗତକାଲି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 4 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛନ୍ତି। ବିଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ମଧ୍ୟ ସମ୍ପୃକ୍ତ ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। ଆମେରିକାର ଏକ ତଥ୍ୟ ବିଶ୍ଳେଷଣକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ପରିଗଣିତ ହୋଇଛନ୍ତି। ମୋଟ 75% ମୂଲ୍ୟାଙ୍କନ ସହ ଶ୍ରୀ ମୋଦିଙ୍କୁ ଏହି ସଫଳତା ମିଳିଛି। ଚଳିତ ବର୍ଷ ଜୁଲାଇ 4 ତାରିଖରୁ 10 ତାରିଖ ମଧ୍ୟରେ ସଂଗୃହୀତ ମତାମତକୁ ନେଇ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷଙ୍କ ତୁଳନାରେ ବହୁତ ଆଗରେ ରହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ 69% ମୂଲ୍ୟାଙ୍କନ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ 57% ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ବିଭିନ୍ନ ଗଣତାନ୍ତ୍ରିକ ନେତାଙ୍କ ଲୋକପ୍ରିୟତା ସର୍ବେକ୍ଷଣ କରୁଥିବା ଆମେରିକାର ଏହି ସଂସ୍ଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ 8ମ ସ୍ଥାନରେ ରଖିଛି। ସେ ସର୍ବେକ୍ଷଣରେ ମାତ୍ର 44% ପାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ସ୍ତରରେ ଭାରତ ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିବାରେ ଲାଗିଛି। କ୍ରିକେଟ୍, ଚେସ୍ ଏବଂ ବ୍ୟାଡ୍ମିଣ୍ଟନରେ ଭାରତୀୟ ଖେଳାଳିମାନେ ବିଦେଶ ମାଟିରେ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
କ୍ରିକେଟ୍ରେ ଭାରତ ଆଜି ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପଞ୍ଚମ ଦିନରେ 174 ରନ୍ରୁ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରଖିବ। ଦ୍ୱିତୀୟ ଇନିଂସ୍ରେ ଗତକାଲି ଭାରତ 2 ୱିକେଟ୍ ବିନିମୟରେ 174 ରନ୍ ସ୍କୋର କରିଛି। ଅଧିନାୟକ ଶୁଭମନ ଗିଲ୍ 78 ଏବଂ କେଏଲ୍ ରାହୁଲ 87 ରନ୍ରେ ଅପରାଜିତ ଅଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସ୍ ଗତକାଲି ବ୍ୟାଟିଂ ଜାରି ରଖି 311 ରନ୍ ସ୍କୋର କରିଥିଲା। ମୋଟ 669 ରନ୍ ସହିତ ଇଂଲଣ୍ଡ ପ୍ରଥମ ଇନିଂସ୍ ଶେଷ କରିଥିଲା। ଭାରତ ତା'ର ପ୍ରଥମ ଇନିଂସ୍ରେ 358 ରନ୍ ସ୍କୋର କରିଥିଲା। ଏସୀୟ କ୍ରିକେଟ୍ ପରିଷଦ ପକ୍ଷରୁ ପୁରୁଷ ଏସୀୟ କପ୍ 2025 ଖେଳସୂଚୀ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର 9-28 ତାରିଖ ପର୍ଯ୍ୟନ୍ତ ଦୁବାଇ ଏବଂ ଆବୁଧାବିରେ ମ୍ୟାଚ୍ ଖେଳାଯିବ। ଘୋଷଣା ଅନୁଯାୟୀ ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ରହିଥିବାବେଳେ ଗ୍ରୁପ୍ ବିରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ହଂକଂ ରହିଛି। ସେପ୍ଟେମ୍ବର 14 ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଜର୍ଜିଆର ବାଟୁମିରେ ଚାଲିଥିବା ଫିଡେ ମହିଳା ଚେସ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଅମୀମାଂସିତ ରହିଛି। କୋନେରୁ ହମ୍ପି ଏବଂ ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉଭୟ ଖେଳାଳି 0.5 ପଏଣ୍ଟ ଲେଖାଏଁ ପାଇଛନ୍ତି। ଫାଇନାଲ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ବ୍ୟାଡ୍ମିଣ୍ଟନରେ ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଗତକାଲି ସେମିଫାଇନାଲ୍ରେ ମାଲେସିଆର ଆରୋଞ୍ଜିଆ ଏବଂ ସୋହୋ ୱିଙ୍କଠାରୁ ସିଧାସଳଖ ସେଟ୍ରେ ପରାସ୍ତ ହୋଇଛନ୍ତି, ଫଳରେ ଭାରତୀୟ ଯୋଡ଼ି ଚାଇନା ଓପନ୍ 2025 ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ତାମିଲନାଡୁର ଥୁଥୁକୁଡ଼ିରେ 4,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ଉଭୟ ଦେଶ ମଧ୍ୟରେ ବିକାଶର ନୂତନ ଦିଗ ଉନ୍ମୋଚନ କରିବ, କହିଲେ ମାଳଦ୍ୱୀପ ରାଷ୍ଟ୍ରପତି। ଆଜି ପୂର୍ବାହ୍ନ 11ଟାରେ ମନ୍ କି ବାତ୍ର 124ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 17 ଜଣ ସାଂସଦ ସଂସଦ ରତ୍ନ ସମ୍ମାନରେ ସମ୍ମାନିତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ପଞ୍ଚମ ଦିନରେ 174 ରନ୍ରୁ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।